ଆଜି ମୋର ପହଞ୍ଚିବ ଛଞ୍ଚ ଉପାଦରେ ରହିବା ଯିବ ଆଜି ସାବଣ କହିଛି ମୋର ପହଞ୍ଚିବ ଛଞ୍ଚ ଉପାଦରେ।